मध्यबला हरिदास वर्ज्यो राम कृष्ण चरण स्वस्वमूल मानंदनुदी सगोण योजा पानी सुजवसा कंदरा कंदमे तेणु भगवान जो कालिया दमन लापर भगवान से दिन आउ वृंदावन फेरी ना से बण से जंगल रे जो कालिया दमना नदी कूल रे रही रातिर सब सब स्थान से एकत्र से समय गोटे जंगल निया लगला दवाग्नि तेणु समस्ते नहीं ये प्रश्न पचारे मतलब कहते मतलब नाई नाई नहीं चल सी जिन परीक्षित महाराज प्रश्न पचारे जे कहीं ये तो रमण द्वीप रोते कहीं रे वृंदावन का तेणु से कथाई जे थे कद्रु आ बिनता ये होती कश्यप स्त्री तर 17 जन स्त्री अच्छा तेनाली ये दु भी विशेष भाव भितर गोटे थर जीत पड़ा ये सूर्य रथ जो रही धला रथ ये घोड़ा सब रही से मैंने सूर्य देखुं आम जमी जन जन देखुं सेमती देवता देवलोक से सब सूर्य को देख दर्शन कर सूर्य देवता तेनालीर ये पड़ा जे सूर्य जो रथरे चढ़ जाऊँच बहुत स्पीड जा जो घोड़ा जो रही घोड़ार उछटा कि घोड़ा घोड़ा कला ना धला तेनाता गौरव माँ से कहले कौन से धला कदरू कहले सर्प मान माँ जे से कह ना यहाँ कला ना यदि धड़ा होता है धड़ा होते मुँह तर दास कला होता है कला होते मुँह तर दास जना सर्त कल सत्य करेखिले देखला बेलू जा पूर्व कालिया कौन कर माँ जेहेतु ये कर सर्त पक का लांगुड़े ये गुड़े रह तेनाली कला दिशा कला दिशा बातें मैंने कहले कहले कला बिंदा जी कहले हाँ कला दिशा तेणु तापर गरुड़ तो जान लें जमती कालिया भाव काम करती तेना से कालिया को बुडेले खाया कालिया आसिक ये आश्रय नहीं जमुना जल से जमुना वृंदावन वृंदावन के कालिया आसला ये कहीं गरुड़ आसला ना गरुड़ अभिशाप पाई कमी अभिशाप ना सबरे मैंने अभिशाप देते सबरे मैंने कालिया से जो ह्रदरे कालिया ह्रदरे बस जप कर ध्यान तपस्या कर दस हजार वर्ष धरी तपस्या कर समय मीन मैंने आसिक आकल कंदन करार्थना कर कौन है ना एमती गरुड आम खाई दौंती आप व्यवस्था कर तेनाली गरुड मना कले गरुड मना कले सब तुम्हें ये मीन खाईपर ना मोर तो खाद्य मछ खाइबे कौन कर सी खाई आरम्भ कले कहते अभिशाप देदेले आदि गोटे मछ खाइबू तेरे तोर मधुना पा छाती फाटब ये तेणु गरुड आ कि गरुड जदि भगवान बाहन एवं तर शक्ति रही सी अभिशाप दे पार अभिशाप को ये करें खंडन करें कि सी ତାଙ୍କର ଅଭିଶାପକୁ ଗ୍ରହଣ କରିକିରି ସେ ପଳାଇଗଲେ ସେଠୁ। ତେଣୁ କାଳିଆ କଥା ଜାଣିଥିଲା, ତେଣୁ କାଳିଆ ଆସିକିରି ସେଇ ଦଳରେ ସେଇ ହ୍ରଦରେ ଆଶ୍ରୟ ନେଇକିରି ଆଉ ଗୋଟିଏ ମାଛ ବି ସେଠି ରହିଲେନି, ସବୁ ମାଛକୁ ସେ ଖାଇଲେ। ବିଷୟ ମାରିବ ସେ ଖାଇଲେ ନା। ତେଣୁ ଏଇଭଳି ଭାବରେ ସବୁ କାଳିଆକୁ ବିଦା କଲା ପରେ ଭଗବାନ ସେଦିନ ରାତ୍ରିରେ ସେଠି ସ୍ନାନ କଲେ। ସେହି ସମୟରେ ଗୋଟେ ଅଗ୍ନି ଲାଗିଲା, ଦେବାଗ୍ନି ଅଗ୍ନି ଜଙ୍ଗଲରେ ନିଆଁ ଲାଗିଲା। ତେଣୁ ସବୁ ବ୍ରଜବାସୀମାନେ ସବୁ କୃଷ୍ଣଙ୍କୁ ପ୍ରାର୍ଥନା କଲେ, କୃଷ୍ଣ କୃଷ୍ଣ ମହାଭାଗ ହେ ରାମ ମିତ ବିକ୍ରମ ଏସ ଘୋର ତମ ବନ୍ନୀ ସ୍ତାବକାନ ଗ୍ରାସ ଦେହି ନାହ। କୃଷ୍ଣଙ୍କୁ ସେତେବେଳେ ସବୁ ପ୍ରାର୍ଥନା କରୁଛନ୍ତି, ଏଇ ଯେଉଁ ଘୋରତମ ବନି ଆସୁଛି, ଅଗ୍ନି ଆସୁଛି, ଆମର ସବୁ ଗ୍ରାସ ଗ୍ରାସ କରିଦେଉଛି, ତେଣୁ ଆମକୁ ତୁମେ ରକ୍ଷା କର, ଆମେ ତୁମେ ବିକ୍ରମ। ତେଣୁ ଭଗବାନ କ'ଣ କଲେ ନା, ସେ ସାଙ୍ଗେ ସାଙ୍ଗେ ସେସବୁ ଅଗ୍ନିକୁ ଦେବାଗ୍ନିକୁ ପିଇଦେଲେ। ଆମେ ଯେମିତି ପାଣି ପିଉଛେ ସେମିତି ଭଗବାନ ଅଗ୍ନିକୁ ମଧ୍ୟ ପାନ କରିଦେଲେ। ଏଇଭଳି ଭାବରେ ଭଗବାନ ତାପରେ ସକାଳୁ ସେଦିନ ଫେରିଲେ ବୃନ୍ଦାବନକୁ, ଏ ଓଲଟା ଦୃଶ୍ୟ ହେଲା। ସବୁଦିନ ସକାଳୁ ସେ ଯାଆନ୍ତି, କିନ୍ତୁ ସେଦିନ ସକାଳେ ଭଗବାନ ଘରକୁ ବୃନ୍ଦାବନକୁ ଆସିଲେ, ସକାଳୁ ଆସିଲେ। ତେଣୁ ଏଇଭଳି ଭାବରେ ବିଭିନ୍ନ ଲୀଳା କରୁଥିଲା ବେଳେ ଗୋଟେ ଥର କ'ଣ ହେଇଛି, ଗୋଟେ ପ୍ରଣବ ନାମକ ଗୋଟେ ଅସୁର ଆସିକିରି ବଳରାମକୁ ମାରିବା ପାଇଁ ଛଦ୍ମ ବେଶରେ ଗୋପବାଳକ ବେଶରେ ଆସିଛନ୍ତି। ତେଣୁ ଭଗବାନ ଜାଣିପାରିଲେ ତାକୁ, କୃଷ୍ଣ ଜାଣିପାରିଲେ, ବଳରାମ ମଧ୍ୟ ଜାଣିପାରିଲେ। ତେଣୁ ସିଏ ଗୋଟେ ଖେଳ ଖେଳିଲେ, କ'ଣ ନା ଦୁଇ ଭାଗରେ ସବୁ ଦୁଇଟା ପାର୍ଟି ହେଇଗଲେ, ଗୋଟେ ପାର୍ଟି କୃଷ୍ଣଙ୍କର ଆଉ ଗୋଟେ ପାର୍ଟି ବଳରାମଙ୍କର। ତେଣୁ ସବୁ ଇଏ ସବୁ ଗୋପବାଳକ ଏମାନେ ସବୁକୁ ଭାଗ ଭାଗ କରିଦେଲେ, କିଏ କାହା ପାର୍ଟିରେ ଯିବେ, ସବୁ କୃଷ୍ଣ ପାର୍ଟି ନା ବଳରାମ ପାର୍ଟି, ଯେମିତି ଖେଳ ଖେଳା ଯିଏ ସର୍ତ୍ତ ରହିଲା, ଯିଏ ହାରିବ ସେ ଅନ୍ୟ ଜଣଙ୍କୁ କାନ୍ଧରେ ବସେଇକିରି ଆମକୁ ଭାଣ୍ଡିର ବନ ପର୍ଯ୍ୟନ୍ତ ସେ ଯିବ। ତେଣୁ ଏଇଭଳି ଭାବରେ ଇଏ ହେଲାବେଳେ କୃଷ୍ଣଙ୍କର ପାର୍ଟି ହାରିଗଲା। ତେଣୁ କ'ଣ, ଉବାହୋ କୃଷ୍ଣ ଭଗବାନ ଶ୍ରୀଦାମାନଂ ପରାଜିତ। ଶ୍ରୀଦାମ ଯେ କି ରାଧାଙ୍କର ଭାଇ, ଚଳା ଚଳା ନୁହେଁ, ଇଏ ତ ବାହାର ହେଇନାହାନ୍ତି, ରାଧାଙ୍କର ଭାଇ ହେଉଛନ୍ତି ଶ୍ରୀଦାମ। ଶ୍ରୀଦାମ ଥିଲେ ବଳରାମ ପଟରେ, ବଳରାମ ପଟେ ଜିତିଛନ୍ତି, ତେଣୁ କୃଷ୍ଣ କ'ଣ କଲେ ନା ଶ୍ରୀଦାମଙ୍କୁ ଉବାହ କୃଷ୍ଣ କାନ୍ଧରେ ରଖିକି ଚାଲିଲେ, ଭଗବାନ ହେଇକି ମଧ୍ୟ ସେ ଅନ୍ୟ ଜଣଙ୍କୁ କାନ୍ଧରେ ଭୟକି ନେଉଛନ୍ତି। ଏବଂ ବୃଷଭ ଭଦ୍ରସେନସ୍ତୁ, ବୃଷଭ ଆଉ ଜଣେ ସେ ଗୋପବାଳକ ସବୁ, ସେ ଆଉ ଜଣେ ଭଦ୍ରସେନକୁ ମଧ୍ୟ କାନ୍ଧେଇକି ନେଇକି ଗଲେ। ଏବଂ ପ୍ରଣମ୍ବ ରୋହିଣୀ ସୁତ, ପ୍ରଣମ୍ବ ଆସୁର ଯେଉଁ ଆସିଥିଲା ଗୋପବାଳକ ବିଷୟରେ ଆସିକିରି, ସିଏ କୃଷ୍ଣଙ୍କ ପାଟିରେ ଥିଲା, ତେଣୁ କୃଷ୍ଣଙ୍କ ପାଟିରେ ହାରିବାରୁ ସିଏ କ'ଣ କଲେ ନା ବଳରାମକୁ କାନ୍ଧରେ ବସେଇକି ନେଇକି ଗଲେ। କିନ୍ତୁ ଭାଣ୍ଡିର ବର୍ଣ୍ଣ ଯେତେବେଳେ ପାର ହେଇକିରି ସେ ଆଗକୁ ଦୌଡ଼ିକି ଯାଉଛି, ତେଣୁ ବଳରାମ ଜାଣିପାରିଲେ ଇଏ ଗୋଟେ ଅସୁର, ଜାଣିଥିଲେ ପ୍ରଥମରୁ, ତେଣୁ ତାକୁ ଗୋଟେ ମୁଷ୍ଟି କରେ, ଗୋଟେ ମୁଠି ମାରିକିରି ତା'ର ପ୍ରାଣନାଶ କଲେ, ପ୍ରଣମାଶର ବଧ ହେଲେ। ତାପରେ ଏଇଭଳି ଭାବରେ ପୁଣି ଆଉ ଗୋଟେ ଥର ଏଇ ବର୍ଷା ବିଭିନ୍ନ ଋତୁ ବିଷୟରେ ବର୍ଣ୍ଣନା କରାଯାଉଛି, ବୃନ୍ଦାବନରେ ଗ୍ରୀଷ୍ମ ଋତୁରେ ବର୍ଣ୍ଣନା କରାଯାଇଛି। ଗ୍ରୀଷ୍ମ ଋତୁରେ ପୁଣି ଆଉ ଗୋଟେ ଥର ସେମିତି ତାଙ୍କର ଗୋପବାଳମାନଙ୍କ ସହିତ ଭଗବାନଙ୍କର ଗୋଚାରଣ ଇତ୍ୟାଦି ଚାଲିଥିଲା ବେଳେ ପୁଣି ଥରେ ଅଗ୍ନି ଦେବାଗ୍ନି ଜଙ୍ଗଲରେ ନିଆଁ ଲାଗିଗଲା। ତେଣୁ ସେଠି ମଧ୍ୟ ସେମାନେ ସବୁ ବ୍ରଜବାସୀମାନେ କୃଷ୍ଣଙ୍କୁ ପ୍ରାର୍ଥନା କଲେ, କୃଷ୍ଣ କୃଷ୍ଣ ମହାବୀର ହେ ରାମ ମିତ ବିକ୍ରମ ଦ୍ରାବାଗ୍ନିନା ଦହ୍ୟମାନ ପ୍ରପନ୍ନା ସ୍ତାତ୍ମରହତ। ଯେତେବେଳେ ତାଙ୍କ ସାଙ୍ଗମାନେ ସବୁ ଥିଲେ, ତେଣୁ ସେମାନେ ଅଲଗା ପ୍ରାର୍ଥନା କଲେ, ଭଗବାନ କହିଲେ ତୁମେ ଆଖି ବୁଝ, ଆଖି ବୁଝ, ଅଗ୍ନି ସବୁ ଚାଲିଯିବ। ତେଣୁ ସେମାନେ ଆଖି ବୁଝିଲା ବେଳକୁ ଭଗବାନ କ'ଣ କଲେ ନା ପୁଣି ସେ ଅଗ୍ନିକୁ ପାନ କରିଦେଲେ, ଅନ୍ୟ ପାଣି ପିଉଛେ ଭଗବାନ ସେଭଳି ଅଗ୍ନିକୁ ପିଇଦେଲେ। ତେଣୁ ଏମାନେ ଆଖି କରିଦେଲା ଦେଖିଲାକୁ ଅଗ୍ନି ଆଉ ନାହିଁ। ତେଣୁ ଏଇଭଳିଆ ବିଭିନ୍ନ ଋତୁର ବର୍ଣ୍ଣନା କରିକିରି ବର୍ଷା ଋତୁ ଆସିଲା, କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କୋଡ଼ିଏ ଅଧ୍ୟାୟରେ ଯେତେବେଳେ ବର୍ଷା ଋତୁ ଆସୁଛି, ବର୍ଷା ଋତୁରେ ନିଶା ଆମେ କେହି ସୁଖାଦ୍ୟତା समसा भांति नाग्रहा तथा पापेन पाषंडी न हि वेदा कलौ युगे। वर्षा ऋतु वर्णन करे समय से सुखद गोस्वामी भविष्य कौन हब से कथा मध्य भविष्यवाणी मत दे दौंती जमी वर्षा ऋतु से कह निशा मुकेश खद्यता वर्षा ऋतु कौन हो निशा कहले अंधकार रात्रि खद्यता कहले जुलजुला पोक एमाने तमसा भांति न ग्रहा एमाने अंधकार भितर आलोक प्रदान करते किंतु ग्रह माने चंद्र अन्य तारका माने एमाने आलोक प्रकाश कर पारती ना कहीं जेहेतु मेघ गड़े थाए तेनाली भाव जथा पापेन पाषंडी पाषंडी मान कलिगर नई बेदा कलौ जुगे कलिगर कौन हम ना ये पाषंडी धर्म ना रे बहुत प्रवचन देवे सब करेंगे तंकर लख लोक ये करेंगे शरण जीवे बहुत बस थे रात करेंगे किंतु पापेन से मैंने विभिन्न प्रकार पापकर्म लिप्त थी तेनाली वेद विषय न ही वेदा पढ़ाते से मैंने वेदर प्रकृत अर्थ जापर ना ये भाव में कलिजुगर प्रकृत धर्म लोप पाई तेनाली तो प्रभुपाद महाराज कहते जदि लोप पाईगला तेल आर्म रही प्रकृत धर्म रमी जमी आज क्लाउड समटाइम्स क्लीयर इवन इन द रेनी सीजन and the moon, stars and sun become visible. So even in this Kali Yuga, there are sometimes advantages. In the Varsha Dinare, Thartare, Kone Thay? Na Meghamani Sabu clear hai jandi, mane Pariskar Akash dekha jaye. In rainy season ne madde sita huye, some bale bale, yabu sita bale, Chandra, Taraka mane, imane sabu, उज्जवल दिशा से आ जुलजुला पकर प्रादुर्भाव न था से जुलजुला पकर किसी आलोक न चंद्र जो अच्छी से जुलजुला पक कौन आलोक दब तेणु भाव में कलिजुगर मझे मझे ये सुविधा आसे दि वैदिक मूवमेंट अफ लॉर्ड चैतन्य द डिस्ट्रीब्यूशन अफ दि चैंटिंग अफ द हरिकृष्ण मंत्र इज अंडरस्टूड इन दिस वे तेणु ये भाव में कलिजुगर जो चैतन्य महाप्रभु आसु सी हूँ ये गोटे सुविधा मझे मझे मत आस कलिजुगर मत ये सुविधा पीपुल सीरीयसली एंग्शियस टू फाइंड रियल लाइफ शुड टेक एडवांटेज ऑफ दिस मोमेंट इनस्टेड ऑफ लुकिंग टुवर्ड दि सो कॉल्ड लाइट ऑफ मेंटल स्पेकुलेटर्स एंड एथिस्ट तेणु जो मैंने प्रकृत में धर्म विषय जाना आग्रही से मैंने यही कृष्ण चेतना आंदोलन में जोग देवा उचित से मैंने अन्य जो मानसिक कल्पन जो मैंने कथा कहते जो मैंने नास्तिक मैंने से विभिन्न धर्म अवलम्बी सब नास्तिक मैंने सब प्रचार चलती तेनालीर संग करेंगे ना तेनाली भाव में आ गोटे कथा कहते सुखदेव गोस्वामी कोड़े अध्याय शोक षोल जी मार्ग बभुवु संदिग्धा तृणैश्छन्ना हि संस्कृता नाभ्यसमानाश्रुतयो द्विजयी कालहता इव मार्ग बभुवु संदिग्धा वर्षा दिन में सब घास फास माड़ जाए था जो चला पथ सब थाए चला बाट सब थाए से गुड़ाक घास उठ तेणु संदिग्ध आसव इपटे जावाक पड़ो ना इपटे जापटे संदिग्ध सन्देह आस कहीं तृण छन्न असंस्कृता तृण कहले घास द्वारा आच्छन हो असंस्कृता कटा ही नापर कौटा को बाटा जाणी चला बाट गुडाक भाव ना अभ्यास महान श्रुतयो श्रुतय कहले वेद इत्यादि को अभ्यास न कर द्विजयी काल हता है जो मैंने द्विज जो मैंने ब्राह्मण जो मैंने गुरु आश्रय नहीं अभ्यास करवा कथा श्रुत सबुदिन शास्त्र अध्ययन करवा कथा जदि न कले कौन हम ना काल हेता पुणी से भूल जाए सब एम जन कहले बहुत बड़ प्रवचक अच्छा से कहले मोर तीन टा भल गुण अच्छे कौन कौन ମୋର ବହୁତ ଜ୍ଞାନ ଅଛି, ଶାସ୍ତ୍ର ଜ୍ଞାନ ବହୁତ ରହିଛି, ଏବଂ ଆଉ ଗୋଟେ ଗୁଣ ହେଉଛି ଯେ ମୁଁ ସେସବୁ ଭୁଲେନି, କିଛି ମୁଁ ଭୁଲେନି, ସବୁ ମନେ ଅଛି ମୋର। ଆଉ ତୃତୀୟ ଗୁଣଟା, ଆଉ ତୃତୀୟ ଗୁଣଟା କ'ଣ ମୋର ମନେ ପଡ଼ୁନି, ଯେମିତି ସେଇଭଳିଆ ସେଇଭଳିଆ ଭାବରେ ଯେଉଁମାନେ ଅଭ୍ୟାସ ନ କରିବେ ଏସବୁ ଭୁଲିଯିବେ। ତେଣୁ ଏଇଭଳି ଭାବରେ ବର୍ଷା ଋତୁର ବର୍ଣ୍ଣନା କରିକିରି ତାପରେ ଶରତ ଋତୁର ବର୍ଣ୍ଣନା କରୁଛନ୍ତି। ଶରତ ଋତୁରେ ଏକୋଇଶ ପାଞ୍ଚ, ଶରତ ଋତୁରେ ଏକୋଇଶ ପାଞ୍ଚ ଶ୍ଳୋକଟି ପାଠ କର। ବରହା ପିଡ଼ଂ ନଟବର ବପୁ କନ୍ୟୋ କନିକାରମ ବିଭ୍ରତବାସ କନକ ପିସ ବୈଜନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରଧର ସୁଦୟା ପୂରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟ ସୁଭଦ୍ରମଣମ ପ୍ରାବିଶ ଗୀତ କୀର୍ତ୍ତି। ଏ ଭଗବାନ ଯେତେବେଳେ ପଳେଇ ଆସୁଛନ୍ତି ବୃନ୍ଦାବନକୁ ଗୋଚରଣ ପାଇଁ, ଜଙ୍ଗଲକୁ ପଳେଇ ଆସୁଛନ୍ତି, ଗୋପୀମାନେ ଭଗବାନଙ୍କର ଚିନ୍ତା କରୁଛନ୍ତି ମାନସ ପଟରେ, ଏଇଭଳି ଭାବରେ ହେଇଥିବ, ରାଧାରାଣୀ ତାଙ୍କ ସଖୀମାନେ ସେମାନେ ବସିକରି କଥା ହେଉଛନ୍ତି। କିନ୍ତୁ ଏ ଯେଉଁ ଶ୍ଳୋକଟି, ଏ ଶ୍ଳୋକଟି ରାଧାରାଣୀ କହିପାରୁନାହାନ୍ତି, ଏତେ ଗଦଗଦ ହେଇଯାଉଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ମନର ଭାବନାଟାକୁ ଏଇଠି କହିଛନ୍ତି। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଯେଉଁ ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ଯେ ଜନ୍ମରୁ ଘର ଛାଡ଼ି ପଳାଇ ଆସିଥିଲେ, ଏଇ ଶ୍ଳୋକଟି ଯେତେବେଳେ ଭଗବାନଙ୍କ ରୂପର ବର୍ଣ୍ଣନା କରାଯାଉଛି, କେମିତି ଭଗବାନଙ୍କର ସୌନ୍ଦର୍ଯ୍ୟ ମାଧୁରୀ ସୁନ୍ଦର ରୂପ ମାଧୁରୀ ଶୁଣିକିରି ସେ ଏଇଭଳି ଭାବରେ ତିନି ଚାରୋଟି ଶ୍ଳୋକ ଶୁଣିକିରି ସେ ପୁଣି ଆସିଲେ, ତାଙ୍କ ପିତାଙ୍କୁ ଆସିକିରି ଭାଗବତ ଶ୍ରବଣ କଲେ, ଭାଗବତ ଶିକ୍ଷା କଲେ। ତେଣୁ ଏ ଶ୍ଳୋକଟି ଆମେ କାଲିକି ପାଠ କରିବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୌର ପ୍ରମାନନ୍ଦୀ।